ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজ শুভ অবসরের আমার পথ প্রদর্শিকা বেতার অনুষ্ঠান পক্ষর আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছ। আপনার সহযোগ তথা মতামত নিমন্তে বিশেষ ধন্যবাদ। আপনার নিজে এই কার্যক্রম শুণবা সঙ্গে সঙ্গে অন্য শুণাইবার উৎসাহিত করুবার জাঁ আমি বিশেষ খুশি। প্রভু আপনার আশীর্বাদ করতু। আশেষ আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু। ଆଉ ସେ ପ୍ରଭୁ ଯୀଶୁ ନିଶ୍ଚିତ ଭାବରେ ଆପଣଙ୍କର ସମସ୍ୟା ସମାଧାନ କରିବେ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ। ଏହି ସୁନ୍ଦର ସୁଯୋଗ ପାଇଁ ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରତ୍ୟେକଙ୍କୁ ଆତ୍ମିକ ଜୀବନରେ ବର୍ଦ୍ଧି ଶୁଣିବା ନିମନ୍ତେ ସାହାଯ୍ୟ କର। ଏହି ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ହିତୋପଦେଶ ତାହାର 21 ପର୍ବର ପ୍ରଥମ ପଦରୁ 22 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ହିତୋପଦେଶ ପୁସ୍ତକର ପର୍ବମାନଙ୍କ ମଧ୍ୟରେ ଏହି 21 ପର୍ବଟି ମଧ୍ୟ ଏକ ମହାନ ପର୍ବ। ହିତୋପଦେଶ 21 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ରାଜାର ଅନ୍ତଃକରଣ ସଦାପ୍ରଭୁଙ୍କ ହସ୍ତରେ ଜଳ ପ୍ରଣାଳୀ ତୁଲ୍ୟ ଥାଏ, ସେ ଯେଉଁଆଡ଼େ ଇଚ୍ଛା ସେଆଡ଼େ ତାହା ଫେରାନ୍ତି। ଏଥିରୁ ଆମେ ଜାଣିବାକୁ ପାରୁଛୁ ଯେ କୌଣସି ରାଜା କିମ୍ବା ଶାସକ ବା ବ୍ୟକ୍ତିବିଶେଷ କେହି ହେଲେ ନିଜର ସ୍ୱାଧୀନ ଇଚ୍ଛାରେ କାର୍ଯ୍ୟ କରିପାରିବ ନାହିଁ କି କେହି ହେଲେ ଈଶ୍ୱରଙ୍କ ହସ୍ତରୁ ସ୍ୱାଧୀନ ନୁହେଁ। ସମସ୍ତେ ଈଶ୍ୱରଙ୍କ ହସ୍ତରେ ଓ ଅଧୀନରେ ନିୟନ୍ତ୍ରିତ। ସେ ତାହାଙ୍କର ଇଚ୍ଛା ଅନୁଯାୟୀ ଯେଉଁଆଡ଼େ ଇଚ୍ଛା ସେଆଡ଼େ ତାହାକୁ କଢ଼ାଇ ନିଅନ୍ତି ଓ ତାହାଙ୍କର ଇଚ୍ଛା ଅନୁଯାୟୀ ବ୍ୟବହାର କରନ୍ତି। ସେ ଯେତେ ବଡ଼ ଶାସକ ବା ରାଜା ହୋଇଥାଉ ନା କାହିଁକି, ସେ କିନ୍ତୁ ଈଶ୍ୱରଙ୍କଠାରୁ ସ୍ୱାଧୀନ ନୁହେଁ, ସେ ଈଶ୍ୱରଙ୍କର ଅଧୀନ। କୌଣସି ମନୁଷ୍ୟ ନିଜର ସ୍ୱାଧୀନତାରେ କାର୍ଯ୍ୟ କରିପାରିବ ନାହିଁ, ସେ କେବେ ହେଲେ ଈଶ୍ୱରଙ୍କ କର୍ତ୍ତୃତ୍ୱ ଅଧୀନରୁ ବାହାରି ଯାଇପାରିବ ନାହିଁ। ମନୁଷ୍ୟ କିନ୍ତୁ ଆଜି ଭାବେ ଯେ ସେ ସ୍ୱାଧୀନ, ସେ ଯାହା ଚାହିଁବ ତାହା କରିପାରିବ, ସେ ତାହାର କ୍ଷମତା ବଳରେ ସବୁକିଛିକୁ ଆୟତ କରିପାରିବ। ମାତ୍ର ପ୍ରକୃତରେ ଦେଖିବାକୁ ଗଲେ ସେ ଯାହା ଚାହିଁବ ତାହା କରିପାରିବ ନାହିଁ, କାରଣ ତାହାର ଗତି ନିୟନ୍ତ୍ରଣକର୍ତ୍ତା ଜଣେ ଅଛନ୍ତି ଓ ସେ ତାହାଙ୍କ ହସ୍ତରୁ ମୁକ୍ତ ନୁହେଁ। ତେଣୁ ପ୍ରିୟ ବନ୍ଧୁ, ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର ଆମମାନଙ୍କର ଅନ୍ତଃକରଣକୁ ଦେଖନ୍ତି ଓ ତାହାକୁ ତାହାଙ୍କର ଇଚ୍ଛା ଅନୁଯାୟୀ ନିୟନ୍ତ୍ରଣ କରନ୍ତି। ଆମେମାନେ ତାହାଙ୍କର ଅଧୀନ ଓ ଆମେମାନେ ତାହାଙ୍କର ଅଧୀନତା ସ୍ୱୀକାର କରିବା ଉଚିତ, ତା ନହେଲେ ଆମମାନେ କେବେ ହେଲେ ଈଶ୍ୱରଙ୍କର ଅଭିମତକୁ ସଫଳ କରିପାରିବା ନାହିଁ। ଏଠାରେ ଲେଖା ଅଛି, ରାଜାର ଅନ୍ତଃକରଣ ସଦାପ୍ରଭୁଙ୍କ ହସ୍ତରେ ଜଳ ପ୍ରଣାଳୀ ତୁଲ୍ୟ ଥାଏ, ଆଉ ଈଶ୍ୱର ତାହାକୁ ଏକ ଜଳ ପ୍ରଣାଳୀ ତୁଲ୍ୟ ବୁଲେଇବାକୁ ଯାଉଅଛନ୍ତି ବା ଏକ ଝରଣା ତୁଲ୍ୟ ବୁଲେଇବାକୁ ଯାଉଅଛନ୍ତି, ଯାହାକି ଏକ ପର୍ବତ ପାର୍ଶ୍ୱ ଦେଇ ତଳକୁ ବହିଚାଲେ। ଲେଖା ଅଛି, ସେ ଯେଉଁଆଡ଼େ ଇଚ୍ଛା ସେଆଡ଼େ ତାହା ଫେରାନ୍ତି। ଅନେକ ଲୋକ ଅଛନ୍ତି ଯେଉଁମାନେ କି ଈଶ୍ୱରଙ୍କ ଉପରେ ସେମାନଙ୍କର ନିର୍ଭରତାକୁ ପ୍ରକାଶ କରନ୍ତି ଓ ସେମାନଙ୍କ ଜୀବନରେ ଏହାକୁ ପ୍ରଦର୍ଶିତ କରନ୍ତି। ମୁଁ ଭାବେ ଯେ ସେମାନେ ମଧ୍ୟ କହିପାରିବେ ନାହିଁ ଯେ ଜଗତର ସମସ୍ତ ସମସ୍ୟାର ସମାଧାନ ନିମନ୍ତେ ସେମାନଙ୍କ ପାଖରେ ଉତ୍ତର ରହିଅଛି। ଯଦି କେହି କହେ ତାହେଲେ ତାହା ଭୁଲ ଭାଷାନ୍ତର ହେବ। କେହି ହେଲେ ସର୍ବଶକ୍ତିମାନ ଈଶ୍ୱରଙ୍କଠାରୁ ସ୍ୱାଧୀନ ନୁହେଁ, ଆଉ ତାହାଙ୍କ ଉପରେ ଆମମାନଙ୍କର ନିର୍ଭରତାକୁ ଆମମାନେ ଜାଣି ରଖିବା ଆବଶ୍ୟକ। ତେଣୁକରି ଆଜି ପ୍ରତ୍ୟେକ ଲୋକ ଈଶ୍ୱରଙ୍କ ଉପରେ ନିର୍ଭର କରିବା ଉଚିତ ଓ ଆଜି ପ୍ରତ୍ୟେକଙ୍କ ମୁଖରୁ ଏହା ପ୍ରକାଶିତ ହେବା ଉଚିତ ଯେ ମୋହର ନିର୍ଭରତା ସର୍ବଶକ୍ତିମାନ ଈଶ୍ୱରଙ୍କ ଉପରେ ଅଛି। ଏହିପରି ଏକ ପରିବର୍ତ୍ତନ ଲୋକମାନଙ୍କ ଜୀବନରେ ଦେଖାଦେବ ଯେତେବେଳେ ସେମାନେ ଈଶ୍ୱରଙ୍କ ବାକ୍ୟ ପ୍ରତି ଫେରିବେ। 21 ପର୍ବର 2 ପଦରେ ଏହିପରି ଲେଖା ଅଛି, ମନୁଷ୍ୟର ସବୁ ଗତି ଆପଣା ଦୃଷ୍ଟିରେ ଯଥାର୍ଥ, ମାତ୍ର ସଦାପ୍ରଭୁ ହୃଦୟ ସବୁ ତୋଲନ୍ତି। ଏଠାରେ ପୁନର୍ବାର ଆମେ ମନୁଷ୍ୟର ଆତ୍ମଧାର୍ମିକତାର ବିଷୟକୁ ଲକ୍ଷ୍ୟ କରୁଅଛୁ। ମନୁଷ୍ୟ ଆପଣା ଚିନ୍ତାଧାରାରେ ସବୁ ବିଷୟ ଯଥାର୍ଥ ବୋଲି ବିଚାର କରେ, କିନ୍ତୁ ମନୁଷ୍ୟ ଯଦିଓ ଅନେକ ବିଷୟ ନିଜର ଚିନ୍ତାଧାରାରେ ଯଥାର୍ଥ ବୋଲି ବିଚାର କରେ, ମାତ୍ର ଈଶ୍ୱର ତହିଁର ସଠିକ୍ ଉତ୍ତର ପ୍ରଦାନ କରନ୍ତି। ଈଶ୍ୱର ମନୁଷ୍ୟର ହୃଦୟକୁ ଦେଖନ୍ତି। ଆମେ ବାହାରକୁ ଅତି ସୁନ୍ଦର ଦେଖାଯାଇପାରୁ, ସୁନ୍ଦର କଥା କହିପାରୁ, ମାତ୍ର ଈଶ୍ୱର ଆମମାନଙ୍କର ହୃଦୟର କଳୁଷତାକୁ ଦେଖିପାରନ୍ତି। ଅନେକ ସମୟରେ ଆମେ ନିଜର ଧର୍ମକର୍ମ ନେଇ ବା କିଛି ଉତ୍ତମ କାର୍ଯ୍ୟକୁ ନେଇ ଗର୍ବ କରୁ, ମାତ୍ର ଈଶ୍ୱର ଆମମାନଙ୍କର ଅନ୍ତରକୁ ଦେଖନ୍ତି। ସେଥିପାଇଁ ଜିରିମିୟ ପୁସ୍ତକ 17 ପର୍ବର 9 ପଦରେ ଲେଖା ଅଛି, ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରତିକାର୍ଯ୍ୟରୂପେ ପୀଡ଼ିତ, କିଏ ତାହା ଜାଣିପାରେ? ପ୍ରିୟ ବନ୍ଧୁ, ଆପଣ କେବେ ପ୍ରଭୁ ଯୀଶୁଙ୍କ ନିକଟକୁ ଯାଇ ନିଜ ହୃଦୟର ଦୟନୀୟ ଅବସ୍ଥାକୁ ଜଣାଇଛନ୍ତି କି? କାରଣ ସେ ହେଉଛନ୍ତି ଜଣେ ମହାନ ବୈଦ୍ୟ, ଯେ କି ହୃଦୟ ବିଶେଷଜ୍ଞ। ସେ ଆପଣଙ୍କୁ ନୂତନ ହୃଦୟ ଦିଅନ୍ତି। ସେ ହେଉଛନ୍ତି ଜଣେ ଯେ କି ହୃଦୟର ପରିବର୍ତ୍ତନ ଘଟାଇ ପାରନ୍ତି। ସେ ଆପଣଙ୍କୁ ଏପରି ଏକ ହୃଦୟ ପ୍ରଦାନ କରିବେ ଯାହାକି ତାହାଙ୍କ ପ୍ରତି ବାଧ୍ୟ ହୋଇପାରିବ। 21 ପର୍ବର 3 ପଦରେ ଲେଖା ଅଛି, ବଳିଦାନ ଅପେକ୍ଷା ନ୍ୟାୟ ଓ ସୁବିଚାର ସଦାପ୍ରଭୁଙ୍କର ଅଧିକ ଗ୍ରାହ୍ୟ, ଏଠାରେ ଆମେ ପୁନର୍ବାର ଲକ୍ଷ୍ୟ କରିବାକୁ ପାରୁଛୁ ଯେ ଆମମାନଙ୍କର ନାମକୁ ମାତ୍ର ବାହିକ ଧର୍ମକର୍ମ ବା ବିଧିବିଧାନ ପାଳନର କୌଣସି ମୂଲ୍ୟ ନାହିଁ। ଆପଣଙ୍କର ମନେଥିବ ଯେ ପୁରାତନ ନିୟମରେ ଯେଉଁ ସମସ୍ତ ବଳିଦାନ ପ୍ରଭୃତି ଉତ୍ସର୍ଗ କରାଯାଉଥିଲା ତାହା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉପସ୍ଥାପିତ କରୁଥିଲା, କିନ୍ତୁ ପ୍ରଭୁ ଯୀଶୁଙ୍କ ସମୟରେ କେବଳ ଫାରୁସୀ ଓ ଧାର୍ମିକ ନେତାମାନଙ୍କ ବ୍ୟତୀତ ଅନ୍ୟ କେହି ବିଶ୍ୱସ୍ତ ଭାବରେ ସେହି ସମସ୍ତ ବିଧିବିଧାନକୁ ପାଳନ କରିପାରୁନଥିଲେ। ମାତ୍ର ତଥାପି ପ୍ରଭୁ ଯୀଶୁ ସେହି ଫାରୁସୀମାନଙ୍କ ପ୍ରତି ଓ ଧାର୍ମିକ ନେତାମାନଙ୍କ ପ୍ରତି ଅତି କଟୁ ଶବ୍ଦ ବ୍ୟବହାର କରି ସେମାନଙ୍କୁ ଅନୁଯୋଗ କରିଥିଲେ ଓ ସେମାନଙ୍କୁ କପଟୀମାନଙ୍କ ସହିତ ସମାନ କରିଦେଇଥିଲେ। କାହିଁକି ଜାଣନ୍ତି? କାରଣ ଯେତେବେଳେ ଧାର୍ମିକତାର ଅଭାବ ରହିଥିଲା ସେତେବେଳେ ସେହି ବଳିଦାନ ବା ନୈବେଦ୍ୟ ପ୍ରଭୃତି ପ୍ରଭୁଙ୍କର ଗ୍ରହଣଯୋଗ୍ୟ ହୋଇନଥିଲା। ସେ କହନ୍ତି ଯେ ସେ ବଳିଦାନ ଚାହାନ୍ତି ନାହିଁ, ମାତ୍ର ଦୟା ଚାହାନ୍ତି, ସେ ନ୍ୟାୟ ଓ ସୁବିଚାର ଚାହାନ୍ତି। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ବଳିକୃତ ହେଲେ, ଓ ଯେଉଁମାନେ ବାସ୍ତବରେ ଖ୍ରୀଷ୍ଟଙ୍କର ସେହି ପ୍ରାୟଶ୍ଚିତ ବଳିକୁ ଗ୍ରହଣ କରିଥାନ୍ତି ତାହେଲେ ତାହା ସେମାନଙ୍କ ଜୀବନରେ ଉତ୍ତମ କାର୍ଯ୍ୟ ସାଧନ କରାଇଥାଏ, ସେମାନଙ୍କ ଜୀବନରେ ବାସ୍ତବ ପରିବର୍ତ୍ତନ ଦେଖାଯାଇଥାଏ। ତାହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ। ଈଶ୍ୱର ଆମମାନଙ୍କଠାରୁ ବଳିଦାନ ଲୋଡ଼ନ୍ତି ନାହିଁ, ମାତ୍ର ଏକ ଭଗ୍ନଚୂର୍ଣ୍ଣ ଅନ୍ତଃକରଣକୁ ଲୋଡ଼ନ୍ତି ଯାହା ମଧ୍ୟରେ ସେ ବାସ କରନ୍ତି। ଧାର୍ମିକ ବିଧିବିଧାନ ମତାମତ ଦେଇପାରିବ ଯେ ଆପଣ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଅଛନ୍ତି, ଯେତେବେଳେ କି ଘଟଣାଟି ହେଉଛି ଆପଣ ତାହାଙ୍କଠାରେ ବିଶ୍ୱାସ କରୁନାହାନ୍ତି। ଯୀଶୁଖ୍ରୀଷ୍ଟଙ୍କର ବଳିଦାନକୁ ସତ୍ୟ ଭାବରେ ଗ୍ରହଣ କରିବା ଜଣେ ବ୍ୟକ୍ତିକୁ ଏପରି ଭାବେ ବଦଳାଇଦେବ ଯେ ସେ ଉତ୍ତମ ବିଷୟମାନ ସାଧନ କରିବ ଓ ତାହାର ଜୀବନରେ ଉତ୍ତମ କାର୍ଯ୍ୟମାନ ସମ୍ପାଦିତ ହେବ। ମୁଁ ଆପଣଙ୍କୁ କହିରଖେ ଯେ ଏହା ଆମମାନଙ୍କର ଅସ୍ଥି ଓ ମଜାକୁ ଭେଦ କରିଯାଏ। ଈଶ୍ୱର ଆମମାନଙ୍କର ହୃଦୟକୁ ଦେଖନ୍ତି। ଏକୋଇଶ ପର୍ବର ଚାରିପଦରେ ଲେଖା ଅଛି, ଦୁଷ୍ଟ ଲୋକମାନଙ୍କ ପ୍ରଦୀପ ସ୍ୱରୂପ ଯେ ଅହଙ୍କାର ଦୃଷ୍ଟି ଓ ଗର୍ବିତ ମନ ତାହା ପାପଜନକ। ଲେଖା ଅଛି ଅହଙ୍କାର ଦୃଷ୍ଟି, ଯାହାକି ନିଜଠାରୁ ଅନ୍ୟକୁ ନୀଚ ଦୃଷ୍ଟିରେ ବା ନ୍ୟୁନ ଦୃଷ୍ଟିରେ ବା ଘୃଣା ଦୃଷ୍ଟିରେ ଦେଖିବା ବା ଦେଖି ନ ଦେଖିବା ଭଳି ରହିବା। ହୋଇପାରେ ଏହା କେହି ଲକ୍ଷ୍ୟ କରି ନପାରନ୍ତି, କିମ୍ବା ଯେଉଁ ବ୍ୟକ୍ତି ପ୍ରତି ଏହିପରି ଅହଙ୍କାର ଦୃଷ୍ଟି ଦିଆଯାଇଥାଏ ସେ ବ୍ୟକ୍ତି ଜାଣି ନପାରନ୍ତି, ମାତ୍ର ଈଶ୍ୱର ତାହା ଜାଣନ୍ତି। ଈଶ୍ୱର ଏହାକୁ ପାପ ବୋଲି କହନ୍ତି, ଏପରିକି ଜଣେ ମଦ୍ୟପାନ କରି ନିଶାସକ୍ତ ହେବା ଯେଉଁପରି ପାପ ବୋଲି ଧରାଯାଏ ଏହା ମଧ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ସେହିପରି ପାପ ବୋଲି ଧରାଯାଏ। ଯାହା ପାପ ତାହା ପାପ, ତେଣୁ ଆମେମାନେ ଏଥିପ୍ରତି ସତର୍କ ହେବା ଉଚିତ ଓ ଆମ୍ଭମାନଙ୍କର ଦୃଷ୍ଟି ନିକ୍ଷେପକୁ ବଦଳାଇବା ଉଚିତ। ଦ୍ୱିତୀୟତଃ, ଗର୍ବିତ ମନ ମଧ୍ୟ ଈଶ୍ୱରଙ୍କ ଦୃଷ୍ଟିରେ ପାପଜନକ। କେବଳ ଅହଙ୍କାର ଦୃଷ୍ଟି ନୁହେଁ, ମାତ୍ର ଅହଙ୍କାର ମନ ମଧ୍ୟ ପାପଜନକ। ଯେଉଁମାନେ ନିଜ ହୃଦୟରେ ନିଜର ନିଜତ୍ୱକୁ ସ୍ଥାନ ଦିଅନ୍ତି ଓ ନିଜକୁ ଉଚ୍ଚୀକୃତ କରାନ୍ତି ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଘୃଣିତ। ଯେତେବେଳେ ଜଣେ ନିଜର ଧର୍ମକର୍ମକୁ ପ୍ରତିଷ୍ଠିତ କରାଇବାକୁ ଚାହେଁ ସେତେବେଳେ ଈଶ୍ୱର କହନ୍ତି ଏହା ପାପ, କାରଣ ମନୁଷ୍ୟର ଧର୍ମକର୍ମ ଈଶ୍ୱରଙ୍କ ଦୃଷ୍ଟିରେ ଦୁର୍ଗନ୍ଧ ସ୍ୱରୂପ, କାରଣ ମନୁଷ୍ୟର ଅନ୍ତଃକରଣ କଳୁଷିତ। ସେଥିଲାଗି ତାହାଙ୍କ ସମସ୍ତ ଧର୍ମକର୍ମ ଈଶ୍ୱରଙ୍କ ଦୃଷ୍ଟିରେ ଘୃଣିତ। ଈଶ୍ୱର କହନ୍ତି ଯେ ଯେତେବେଳେ ଜଣେ ଦୁଷ୍ଟ ଲୋକ ଦୁଷ୍ଟ ହୃଦୟର ସହିତ ଯାହା କିଛି କରେ ତାହା ତାହାଙ୍କ ଦୃଷ୍ଟିରେ ଗ୍ରହଣଯୋଗ୍ୟ ହୁଏ ନାହିଁ। ତାହାର ଅର୍ଥ ହେଉଛି ଜଣେ ପାପୀ ଈଶ୍ୱରଙ୍କୁ କିଛି ଦେଇପାରିବ ନାହିଁ, ସେ ଏକ ଉତ୍ତମ କାର୍ଯ୍ୟ ସାଧନ କରିପାରିବ ନାହିଁ। କେବଳ ଅହଙ୍କାର ଦୃଷ୍ଟି ଓ ଗର୍ବିତ ମନ ଯେ ପାପଜନକ ତାହା ନୁହେଁ, ମାତ୍ର ଏଥିସହିତ ଯାହା କିଛି ଯୋଗ୍ୟତା ବିଶିଷ୍ଟ ସେହି ସବୁ ହିଁ ପାପ ଅଟେ, ଯେଉଁ ବ୍ୟକ୍ତି କି ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରେ। ମୁଁ ଭାବେ ନାହିଁ ଯେ ଈଶ୍ୱର ଜଣେ ଉଦ୍ଧାରପ୍ରାପ୍ତ ହୋଇନଥିବା ବ୍ୟକ୍ତିଠାରୁ ପ୍ରାପ୍ତ ଦାନ ଉପରେ ଆଶୀର୍ବାଦ କରିବେ। ଅନେକ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ବିଦ୍ୟାଳୟ ଓ ମହାବିଦ୍ୟାଳୟ ନିମନ୍ତେ କିଛି ଦାନ ଦେଲେ, ମାତ୍ର ସେମାନେ ସେହି ଦାନ ଗ୍ରହଣ ନ କରି ତାହା ଫେରାଇଦେଲେ। ମୁଁ ଭାବେ ସେମାନେ ତାହା ଫେରାଇ ଦେବା ଦ୍ୱାରା ଠିକ୍ କଲେ, କାରଣ ଈଶ୍ୱର ସେହିପରି ଦାନ ଉପରେ ଆଶୀର୍ବାଦ କରିବେ ନାହିଁ, କାରଣ ତାହା ଅସତ୍ ଉପାୟରେ ଅର୍ଜିତ ଧନ ଥିଲା। ଲକ୍ଷ୍ୟ କରନ୍ତୁ, ଇସ୍ରାଏଲ ଜାତି ନିକଟକୁ ପ୍ରେରିତ ପାଉଲ କ'ଣ ଲେଖନ୍ତି। ହେ ଭାଇମାନେ, ସେମାନେ ଯେପରି ପରିତ୍ରାଣ ପାଆନ୍ତି, ଏହା ମୋହର ହୃଦୟର ବାଞ୍ଛା ଏବଂ ସେମାନଙ୍କ ନିମନ୍ତେ ଈଶ୍ୱରଙ୍କ ଛାମୁରେ ମୋହର ପ୍ରାର୍ଥନା। କାରଣ ଈଶ୍ୱରଙ୍କ ବିଷୟରେ ଯେ ସେମାନଙ୍କର ଉଦ୍ଯୋଗ ଅଛି, ଏହା ମୁଁ ସେମାନଙ୍କ ସପକ୍ଷରେ ସାକ୍ଷ୍ୟ ଦେଉଅଛି। କିନ୍ତୁ ସେହି ଉଦ୍ଯୋଗ ଜ୍ଞାନଯୁକ୍ତ ନୁହେଁ, ଯେଣୁ ଈଶ୍ୱର ଦତ୍ତ ଧାର୍ମିକତା ବିଷୟରେ ଅଜ୍ଞ ହୋଇ ଓ ଆପଣା ଆପଣା ଧାର୍ମିକତା ସ୍ଥାପନ କରିବାକୁ ଚେଷ୍ଟା କରି ସେମାନେ ଈଶ୍ୱର ଦତ୍ତ ଧାର୍ମିକତାର ବଶୀଭୂତ ହୋଇନାହାନ୍ତି, ଯାହାକି ରୋମିଓ ଦଶ ପର୍ବର ପ୍ରଥମରୁ ତିନି ପଦ ମଧ୍ୟରେ ଲେଖା ଅଛି। ତେଣୁ ଯେତେବେଳେ ଜଣେ ବ୍ୟକ୍ତି ନିଜର ଧାର୍ମିକତାକୁ ସ୍ଥାପନ କରିବା ନିମନ୍ତେ ଚେଷ୍ଟା କରେ, ଈଶ୍ୱର କହନ୍ତି ଏହା ପାପ ଅଟେ। ମନୁଷ୍ୟର ଧାର୍ମିକତା ଈଶ୍ୱରଙ୍କ ଦୃଷ୍ଟିରେ ଦୁର୍ଗନ୍ଧର ସମାନ। ପ୍ରିୟ ବନ୍ଧୁ, ଈଶ୍ୱର ଆମମାନଙ୍କର ଧନ, ଜ୍ଞାନ, ମାନକୁ ବା କାର୍ଯ୍ୟକୁ ଦେଖନ୍ତି ନାହିଁ, ମାତ୍ର ଅନ୍ତଃକରଣକୁ ଦେଖନ୍ତି। ଏକୋଇଶ ପର୍ବର ପାଞ୍ଚ ପଦରୁ ସାତ ପଦ ମଧ୍ୟରେ ଏହିପରି ଲେଖା ଅଛି, କର୍ମଶୀଳର ସଂକଳ୍ପରୁ କେବଳ ପ୍ରଚୁରତା ଜନ୍ମେ, ମାତ୍ର ପ୍ରତ୍ୟେକ ହଠାତ୍ କର୍ମକାରୀ କେବଳ ଅଭାବ ଆଡ଼େ ଯାଏ। ମିଥ୍ୟାବାଦୀ ଓଷ୍ଠ ଦ୍ୱାରା ପ୍ରାପ୍ତ ଧନ ଏଣେତେଣେ ଚାଳିତ ବାଷ୍ପତୁଲ୍ୟ, ଯେଉଁମାନେ ତାହା ଅନ୍ୱେଷଣ କରନ୍ତି ସେମାନେ ମୃତ୍ୟୁ ଅନ୍ୱେଷଣ କରନ୍ତି। ଦୁଷ୍ଟମାନଙ୍କର ଦୌରାତ୍ମ୍ୟ ସେମାନଙ୍କୁ ଉଡ଼ାଇ ଘେନିଯିବ, ଯେହେତୁ ସେମାନେ ନ୍ୟାୟ କରିବାକୁ ନାସ୍ତି କରନ୍ତି। ଈଶ୍ୱର ଧନକୁ ବ୍ୟବହାର କରିପାରିବେ ଯଦି ଏହା ସତ୍ ଉପାୟରେ ଓ ସାଧୁତାର ସହିତ ଅର୍ଜନ କରାଯାଇଥାଏ। ଦେଖନ୍ତୁ, ଧନୀ ହେବା କୌଣସି ପାପ ନୁହେଁ, ମାତ୍ର ଏହା କେଉଁ ଉପାୟରେ ଉପାର୍ଜିତ ହୋଇଅଛି ତାହା ହେଉଛି ଚିନ୍ତାର ବିଷୟ। ଯଦି ଏହା ମିଥ୍ୟା ଉପାର୍ଜିତ ଓ ଅନ୍ୟାୟ ଧନ ହୋଇଥାଏ, ତାହେଲେ ଏହା ଯେପରି ଉପଭୋଗ୍ୟ ନ ହୁଏ ଈଶ୍ୱର ତହିଁ ପ୍ରତି ଦୃଷ୍ଟି ଦେଇଥାନ୍ତି। ଆପଣ ଜାଣନ୍ତି, ଆଜି ମଧ୍ୟ ଏହିପରି ଅନେକ ଧନୀ ଲୋକ ଅଛନ୍ତି ଯେଉଁମାନେ ନିଜର ଆବଶ୍ୟକତା ଅନୁଯାୟୀ ସେମାନଙ୍କର ବିଷୟ ସବୁ ପ୍ରାପ୍ତ ହୁଅନ୍ତି ନାହିଁ, କିମ୍ବା ସେମାନେ ଏକ ସୁଖକର ସମୟ ଅତିବାହିତ କରିପାରନ୍ତି ନାହିଁ। ପ୍ରିୟ ବନ୍ଧୁ, ଈଶ୍ୱର କହନ୍ତି ଆପଣ ଧନୀ ହୋଇପାରନ୍ତି, ମାତ୍ର ଏହା ଆପଣଙ୍କ ନିମନ୍ତେ ମଙ୍ଗଳଜନକ ହୋଇନପାରେ ଯେପର୍ଯ୍ୟନ୍ତ ଆପଣ ତାହା ସତ୍ ଭାବରେ ଉପାର୍ଜନ କରିନାହାନ୍ତି ଓ ତାହାକୁ ଈଶ୍ୱରଙ୍କ ଗୌରବ ନିମନ୍ତେ ବ୍ୟବହାର କରିନାହାନ୍ତି। ଏକୋଇଶ ପର୍ବର ଆଠ ପଦରେ ଲେଖା ଅଛି, ଦୋଷରେ ଭାରାକ୍ରାନ୍ତ ଲୋକର ପଥ ଅତିଶୟ ବକ୍ର, ମାତ୍ର ପବିତ୍ର ଲୋକର କର୍ମ ସଳଖ। ଆପଣ କି ପ୍ରକାର ବ୍ୟକ୍ତି ତାହା ଆପଣଙ୍କ ଜୀବନ ହିଁ ପ୍ରମାଣିତ କରିବ। ଯଦି ଆପଣଙ୍କର ସମ୍ପର୍କ ଈଶ୍ୱରଙ୍କ ସହିତ ଠିକ୍ ଅଛି, ତାହା ଆପଣଙ୍କ ଜୀବନ ଦ୍ୱାରା ହିଁ ପ୍ରକାଶିତ ହେବ। ଏକୋଇଶ ପର୍ବର ନଅ ପଦରେ ଲେଖା ଅଛି, କଳିଭୁଳି ସ୍ତ୍ରୀ ସଙ୍ଗରେ ପ୍ରଶସ୍ତ ଗୃହରେ ବାସ କରିବା ଅପେକ୍ଷା ଛାତର ଏକ କୋଣରେ ବାସ କରିବା ଭଲ। ଦେଖନ୍ତୁ, ଧର୍ମଶାସ୍ତ୍ରରେ ଆମେ ଏହି ବିଷୟ ନେଇ ଅନେକ ଉଦାହରଣ ଦିଆଯାଇଥିବାର ଲକ୍ଷ୍ୟ କରିବାକୁ ପାରୁ। ଆୟୁବଙ୍କର ସ୍ତ୍ରୀ ଆୟୁବଙ୍କ ପ୍ରତି ଉପଯୁକ୍ତ ସହଧର୍ମିଣୀର ଆଚରଣ ଦେଖାଇପାରିନଥିଲେ, ଆୟୁବ ତାହାଙ୍କ ସହ ଶାନ୍ତିରେ ଜୀବନ ଅତିବାହିତ କରିପାରିନଥିଲେ। ସେପରି ଦାଉଦ ସାଉଲଙ୍କର କନ୍ୟା ମିଖଲକୁ ବିବାହ କରିଥିଲେ, ମାତ୍ର ଉଭୟଙ୍କ ମଧ୍ୟରେ ବାସ୍ତବ ପ୍ରେମର ସମ୍ପର୍କ ନଥିଲା। ଦାଉଦ ଯେତେବେଳେ ଅତି ଆନନ୍ଦିତ ଓ ଭାବବିହ୍ୱଳ ହୋଇ ସଦାପ୍ରଭୁଙ୍କର ନିୟମ ସିନ୍ଦୁକକୁ ଜେରୁସାଲମକୁ ଆଣିଲେ, ସେତେବେଳେ ତାଙ୍କ ସ୍ତ୍ରୀ ମିଖଲ ତାହାଙ୍କୁ ଦେଖି ପରିହାସ କଲେ, କାରଣ ନିୟମ ସିନ୍ଦୁକ ସମ୍ମୁଖରେ ତାହାଙ୍କୁ ନାଚିବାର ଦେଖି ତାଙ୍କ ସ୍ତ୍ରୀ ତାଙ୍କୁ କହିଲା, ତୁମେ ମୂର୍ଖ ପରି ହେଉଛ। ସେ ତାହାଙ୍କର ନିନ୍ଦା କଲା, ସେ ତାହାଙ୍କର ଏହିପରି ବ୍ୟବହାରରେ ସନ୍ତୁଷ୍ଟ ନଥିଲା। ପ୍ରିୟ ବନ୍ଧୁ, ଯଦି ଆପଣଙ୍କର ସ୍ତ୍ରୀ ଆପଣଙ୍କର ଏହିପରି କାର୍ଯ୍ୟକଳାପରେ ସନ୍ତୁଷ୍ଟ ନ ହୁଅନ୍ତି ବା ଏକମତ ନ ହୁଅନ୍ତି, ତାହେଲେ ଏହା ସବୁଠାରୁ ଦୁଃଖର ବିଷୟ। ଆପଣଙ୍କ ସ୍ତ୍ରୀ ଯଦି ଆପଣଙ୍କ ସହ ସଦାସର୍ବଦା କଳି କରେ, ତାହେଲେ ଆପଣଙ୍କ ନିମନ୍ତେ ତାହା ଅତି ଅସହ୍ୟଜନକ ହୋଇଥାଏ। ଅନେକ କ୍ଷେତ୍ରରେ ମଧ୍ୟ ସ୍ୱାମୀ ସ୍ତ୍ରୀଠାରୁ ନିଜକୁ ପୃଥକ ରଖିବା ନିମନ୍ତେ ବାଧ୍ୟ ହୋଇଥାଏ। ଏଗାର ପଦରେ ଲେଖା ଅଛି, ନିନ୍ଦକକୁ ଦଣ୍ଡ ଦେଲେ ନିର୍ବୋଧ ଲୋକ ବୁଦ୍ଧିମାନ ହୁଏ, ପୁଣି ବୁଦ୍ଧିମାନଙ୍କୁ ବୁଝାଇ ଦେଲେ ସେ ଜ୍ଞାନବାନ ହୁଏ। ଆମେ ଏହି ବିଷୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଯେପରି ଆମେ ଆମର ଚତୁଃପାର୍ଶ୍ୱରେ ଥିବା ଅନ୍ୟ ଲୋକମାନଙ୍କର ଅନୁଭୂତିରୁ କିଛି ଶିକ୍ଷା କରିବାକୁ ପାରୁ। ଏକୋଇଶ ପର୍ବର ତେର ପଦରେ ଲେଖା ଅଛି, ଯେଉଁ ଲୋକ ଦିନହୀନର ଡାକରେ କର୍ଣ୍ଣ ରୁଦ୍ଧ କରେ, ସେ ମଧ୍ୟ ଆପେ ଡାକିବ କିନ୍ତୁ ଉତ୍ତର ପାଇବ ନାହିଁ। ଏହା ଈଶ୍ୱର ପ୍ରକାଶ କରନ୍ତି ଓ ଏହା ମଧ୍ୟ ସତ୍ୟ। ଏହା ହିଁ ବର୍ତ୍ତମାନର ଲୋକମାନଙ୍କ ଜୀବନର ଦୃଷ୍ଟାନ୍ତ ମଧ୍ୟ ଦେଇ ଆମେ ଲକ୍ଷ୍ୟ କରିବାକୁ ପାରୁ। କଥାରେ ଅଛି, ଉଦ୍ଧାରମାଣ କେବେ ତିନିପା ହୁଏ ନାହିଁ। ଏକୋଇଶ ପର୍ବର ଚଉଦ ପଦରେ ଲେଖା ଅଛି, ଗୁପ୍ତରେ ଦାନ ଦେଲେ କ୍ରୋଧ ଶାନ୍ତ ହୁଏ, ପୁଣି ଅଣ୍ଟିରେ ଦତ୍ତ ଲାଞ୍ଚ ପ୍ରଚଣ୍ଡ କୋପ ଶାନ୍ତ କରଇ। ଆପଣଙ୍କର ମନେଥିବ, ଯାକୁବ ଯେତେବେଳେ ସେହି ହାରଣ ନଗରରେ ଅନେକ ବର୍ଷ ଧରି ରହିବା ପରେ ନିଜର ପୈତୃକ ଗୃହକୁ ଫେରିଲେ, ସେତେବେଳେ ସେ ଜାଣିଥିଲେ ଯେ ତାହାଙ୍କୁ ଏସୋଙ୍କ ସହିତ ସାକ୍ଷାତ କରିବାକୁ ହିଁ ପଡ଼ିବ, ଯାହାଙ୍କଠାରୁ ସେ ସେହି ଜ୍ୟେଷ୍ଠାଧିକାର ଓ ଆଶୀର୍ବାଦ ପ୍ରତାରଣା କରି ହରଣ କରିନେଇଥିଲେ। ତେଣୁ ସେ ଏସୋଉର କ୍ରୋଧକୁ ଶାନ୍ତ କରିବା ନିମନ୍ତେ ପ୍ରଥମେ ତାହାଙ୍କ ଆଗେ ଆଗେ ଭେଟିସବୁ ପଠାଇଥିଲେ, ମାତ୍ର ସେ ତାହା କରିବା ଆବଶ୍ୟକ ନଥିଲା, କାରଣ ଈଶ୍ୱର ଏସୋଉର ମନୋଭାବକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ। ମାତ୍ର ମନୁଷ୍ୟମାନେ ଜାଣନ୍ତି ଯେ ଗୁପ୍ତରେ ଦାନ ଦେଲେ କ୍ରୋଧ ଶାନ୍ତ ହୁଏ, କିନ୍ତୁ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷେ ଏପରି ଭାବିବା ଉଚିତ ନୁହେଁ। ଆମେ ମନୁଷ୍ୟଠାରୁ କିଛି ପାଇବା ଆଶାରେ ବା ମନୁଷ୍ୟ ଦୃଷ୍ଟିରେ ଲୋକପ୍ରିୟ ହେବା ପାଇଁ ବା ସନ୍ତୋଷ ଭାଜନ ହେବା ପାଇଁ ମନୁଷ୍ୟ ପ୍ରତି କିଛି ସାହାଯ୍ୟ କରିବା ବା ମନୁଷ୍ୟକୁ କିଛି ଦାନ ଦେଇ ତାହାର ପ୍ରିୟପାତ୍ର ହେବାକୁ ଚେଷ୍ଟା କରିବା ଉଚିତ ନୁହେଁ। କିନ୍ତୁ ଆମେ ଯେପରି ପିତା ଈଶ୍ୱରଙ୍କ ପ୍ରେମ ହେତୁ ଖ୍ରୀଷ୍ଟଙ୍କଠାରେ କ୍ଷମାପ୍ରାପ୍ତ ହୋଇଅଛୁ ବା ତାହାଙ୍କଠାରୁ ସାହାଯ୍ୟପ୍ରାପ୍ତ ହୋଇଅଛୁ, ସେହିପରି ଆମ୍ଭେମାନେ ଅନ୍ୟମାନଙ୍କ ପ୍ରତି କରିବା ଆବଶ୍ୟକ। 21:15-16 ପଦରେ ଏହିପରି ଲେଖା ଅଛି, ନ୍ୟାୟ ଆଚରଣ ଧାର୍ମିକ ପ୍ରତି ଆନନ୍ଦର ବିଷୟ, ମାତ୍ର ତାହା କୁକର୍ମକାରୀମାନଙ୍କ ପ୍ରତି ବିନାଶଜନକ। ଯେ ବୁଦ୍ଧିର ପଥ ଛାଡ଼ି ଭ୍ରମଣ କରାଇ ସେ ପ୍ରେତମାନଙ୍କ ସଭାରେ ବାସ କରିବ। ଈଶ୍ୱର ଏଠାରେ କହିବାକୁ ଚାହାନ୍ତି ଯେ ଆପଣ ଅପରାଧୀମାନଙ୍କୁ ଆଶ୍ରୟ ବା ପ୍ରଶ୍ରୟ ଦେଇପାରିବେ ନାହିଁ, ସେମାନେ ଆତ୍ମିକ ଜୀବନରେ ନୂତନୀକୃତ ହେବା ଆବଶ୍ୟକ। ସେମାନେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ଆବଶ୍ୟକ, ସେମାନଙ୍କ ନିକଟରେ ଈଶ୍ୱରଙ୍କ ବାକ୍ୟ ପ୍ରଚାରିତ ହେବା ଆବଶ୍ୟକ, ତା ନହେଲେ ସେମାନେ ଉଦ୍ଧାର ପାଇପାରିବେ ନାହିଁ। 17 ପଦରେ ଲେଖା ଅଛି, ଯେଉଁ ଲୋକ ଆମୋଦ ଭଲ ପାଏ ସେ ଦରିଦ୍ର ହେବ, ପୁଣି ଯେ ଦ୍ରାକ୍ଷାରସ ଓ ତୈଳ ଭଲ ପାଏ ସେ ଧନବାନ ହେବ ନାହିଁ। ଏହା ସତ୍ୟ, ଆଉ ଏହା ବାସ୍ତବରେ ସତ୍ୟ କି ନା ତାହା ଆପଣ ନିଜେ ବର୍ତ୍ତମାନର ସମାଜକୁ ଲକ୍ଷ୍ୟ କରିବା ଦ୍ୱାରା ଜାଣିପାରୁଥିବେ। 18 ପଦରେ ଲେଖା ଅଛି, ଦୁଷ୍ଟ ଲୋକ ଧାର୍ମିକର ମୁକ୍ତିର ମୂଲ୍ୟ ସ୍ୱରୂପ, ପୁଣି ବିଶ୍ୱାସଘାତକ ସରଳ ଲୋକଙ୍କର ବଦଳି ସ୍ୱରୂପ। ନ୍ୟାୟ ବିଚାର ଦୁଷ୍ଟର ବା ଅପରାଧୀର ଶାସ୍ତିକୁ ଦାବି କରେ, ଯେପରି ଜଣେ ନିରପରାଧୀ ଉଦ୍ଧାର ପାଇବାକୁ ପାରେ। ମାତ୍ର ଈଶ୍ୱରଙ୍କ ଅନୁଗ୍ରହ ହେତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେ କି ଧାର୍ମିକ ବ୍ୟକ୍ତି ଥିଲେ, ସେ ଆମ୍ଭମାନଙ୍କ ପରି ଦୁଷ୍ଟ ତଥା ଅପରାଧୀମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ବଳି ସ୍ୱରୂପ ହେଲେ। ସେ ହେଉଛନ୍ତି ଧାର୍ମିକ ବ୍ୟକ୍ତି, ମାତ୍ର ଆମ୍ଭେମାନେ ଅଧାର୍ମିକ ତଥା ଅପରାଧୀ। 22 ପଦରେ ଲେଖା ଅଛି, ଜ୍ଞାନୀ ଲୋକ ବଳବାନର ନଗରରେ ଚଢ଼ି ପ୍ରବେଶ କରେ, ପୁଣି ତହିଁର ସାହସଦାୟୀ ବଳ ତଳକୁ ଆଣେ। ସେଠାରେ କହିବାକୁ ଚାହାନ୍ତି ଯେ ଜ୍ଞାନ ପାଶବିକ ବା ନୃଶଂସ ଶକ୍ତିଠାରୁ ମହାନ। ଜଣେ ବ୍ୟକ୍ତି ଏକ ଅଭେଦ୍ୟ ଦୁର୍ଗ ନିର୍ମାଣ କରିବା ନିମନ୍ତେ ସମର୍ଥ ହୋଇପାରେ, ମାତ୍ର ଜଣେ ଏହାକୁ କିପରି ଆକ୍ରମଣ କରି ଅଧିକାର କରିବାକୁ ହେବ ତାହା ଜାଣେ। ବାବିଲୋନର ପ୍ରାଚୀନ ସହର ଏହାର ଏକ ଚମତ୍କାର ଉଦାହରଣ। ବେଲସଶ୍ଚର ବାବିଲୋନର ପ୍ରାଚୀର ଘେରା ନଗର ମଧ୍ୟରେ ବସି ଭାବୁଥିଲେ ଯେ ସେ ପୂରାପୂରି ସୁରକ୍ଷିତ ଭାବେ ଅଛନ୍ତି। ପ୍ରକୃତରେ ତାହାଙ୍କ ପ୍ରାସାଦର ଚତୁର୍ପାର୍ଶ୍ୱରେ ଏକ ଭିତର ପ୍ରାଚୀର ରହିଥିଲା, ଆଉ ସେ ନିଶ୍ଚିତ ଥିଲେ ଯେ ବାବିଲୋନର ପ୍ରାଚୀରକୁ କେବେ ହେଲେ କେହି ଭେଦ କରି ପ୍ରବେଶ କରିପାରିବେ ନାହିଁ। ଆହୁରି ମଧ୍ୟ ପ୍ରାଚୀର ନିକଟରେ ଜଗୁଆଳିମାନଙ୍କୁ ରଖାଯାଇଥିଲା, କିନ୍ତୁ ଶତ୍ରୁପକ୍ଷର ଜଣେ ସାମରିକ ଉଚ୍ଚପଦସ୍ଥ କର୍ମଚାରୀ ସେହି ବାବିଲୋନ ନଗର ମଧ୍ୟକୁ ପ୍ରବେଶ କରିବା ନିମନ୍ତେ ନିଜର ଜ୍ଞାନକୁ ବ୍ୟବହାର କଲେ ଓ ପଥ ବାହାର କଲେ। ସେହି ନଗର ମଧ୍ୟ ଦେଇ ୟୁଫ୍ରାଟିସ୍ ନଦୀର ଏକ ଶାଖା ପ୍ରବାହିତ ହେଉଥିଲା, ଯାହାକି ଏକ କେନାଲ ପରି ଥିଲା। ତେଣୁକରି ସେ ସେହି ଶାଖା ନଦୀର ଜଳକୁ ତହିଁର ମୁଖ୍ୟ ନଦୀ ମଧ୍ୟକୁ ଛାଡ଼ିଦେଲେ, ଯଦ୍ୱାରା ସେହି ଶାଖା ନଦୀଟି ଶୁଖିଗଲା। ତାପରେ ସେ ସେହି ନଦୀ ଶଯ୍ୟା ମଧ୍ୟ ଦେଇ ପ୍ରାଚୀର ତଳେ ତଳେ ସେହି ନଗର ମଧ୍ୟକୁ ତାଙ୍କର ସୈନ୍ୟ ସହିତ ପ୍ରବେଶ କରିବା ନିମନ୍ତେ ସମର୍ଥ ହେଲେ, ଯେଉଁ ନଦୀରେ କି ଜଳ ପ୍ରବାହିତ ହେଉଥିଲା। ତେଣୁ କ'ଣ ଘଟୁଅଛି ଏହା ଜାଣିବା ପୂର୍ବରୁ ମିଡୋ ପର୍ସିଆନ୍ ସୈନ୍ୟମାନେ ନଗର ମଧ୍ୟରେ ଚାରିଆଡ଼େ ଘେରିଗଲେ ଓ ନଗରକୁ ଅବରୋଧ କଲେ। ଆପଣ ଜାଣିଥିବେ ସେହିପରି ନେପୋଲିଅନ୍ କହୁଥିଲେ ଯେ ଈଶ୍ୱର ସଦାବେଳେ ବୃହତ୍ ସୈନ୍ୟଶ୍ରେଣୀର ସପକ୍ଷ, କିନ୍ତୁ ତାଙ୍କର ସେପରି ଭାବିବା ଭୁଲ ଥିଲା। ସେ ୱାଟରଲୁ ଯୁଦ୍ଧରେ ଜିତିବା ଉଚିତ ଥିଲା। ସେ ଜଣେ ଅତି ବୁଦ୍ଧିମାନ ସାମରିକ ନେତା ଥିଲେ, କିନ୍ତୁ ସେପରି ଚତୁର ନଥିଲେ। ବୃହତ୍ କମାଣକୁ ଶୀଘ୍ର ଚଳାଇବା ନିମନ୍ତେ ତାହାଙ୍କର ସାମର୍ଥ୍ୟ ଥିଲା, କିନ୍ତୁ ସେ କାଦୁଅରେ ପଶିଗଲେ, ଯାହାକି ତାହାଙ୍କୁ ପ୍ରକୃତରେ ଅଟକାଇ ଦେଇଥିଲା। କାଦୁଅରେ ପଶିଯାଇଥିବା ବୃହତ୍ କମାଣ ଲାଗି ଅଶ୍ୱାରୋହୀ ସୈନ୍ୟଦଳ ପ୍ରତିବନ୍ଧକର ସମ୍ମୁଖୀନ ହେଲେ। ଏହି ହିତୋପଦେଶ କହେ ଯେ ମନୁଷ୍ୟମାନେ ଧନ ଉପରେ ନିର୍ଭର କରିପାରନ୍ତି କିମ୍ବା ଦୁର୍ଦ୍ଦାନ୍ତ ସୈନ୍ୟଶ୍ରେଣୀ ଉପରେ ନିର୍ଭର କରିପାରନ୍ତି, କିନ୍ତୁ ସେହିସବୁ କେବେ ହେଲେ ମନୁଷ୍ୟମାନଙ୍କୁ ସୁରକ୍ଷା ଦେଇପାରିବ ନାହିଁ। ସେହିସବୁ ବିଫଳ ହୋଇଯିବ ଯଦି ଈଶ୍ୱର ତହିଁର ସପକ୍ଷ ନଥାନ୍ତି। ପ୍ରିୟ ବନ୍ଧୁ, ଆମେ ଯେତେବେଳେ ଏହି ଜଗତ ମଧ୍ୟରେ ବଞ୍ଚି ରହିଛୁ ଓ ଜୀବନଯାପନ କରୁଅଛୁ, ଆମମାନେ ସଦାବେଳେ ଜାଣି ରଖିବା ଉଚିତ ଯେ ଈଶ୍ୱର ଯଦି ଆମମାନଙ୍କର ସପକ୍ଷ, ତାହେଲେ ଆମମାନଙ୍କର କେହି କିଛି କ୍ଷତି ଘଟାଇ ପାରିବେ ନାହିଁ। କିନ୍ତୁ ଯଦି ଈଶ୍ୱର ଆମମାନଙ୍କର ସପକ୍ଷ ନୁହନ୍ତି, ତାହେଲେ ଆମମାନେ କେବେ ହେଲେ ଏହି ଜଗତ ମଧ୍ୟରେ ଏକ ବିଜୟୀ ଜୀବନଯାପନ କରିପାରିବା ନାହିଁ। ପ୍ରଭୁ ପ୍ରତ୍ୟେକଙ୍କୁ ସେହି ଈଶ୍ୱରଙ୍କ ଉପରେ ନିର୍ଭରଶୀଳ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।
শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাত। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল অ্যাড্রেসটি লিখে রাখন্তু odia@radio882.com। তেবে আজি পাই এইখানে রাখুছু। নমস্কার।